ആകാശവാണി. ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ମୁମ୍ବାଇର ନାଭାଲ ଡକ୍ୟାର୍ଡରେ ତିନୋଟି ନୌ ଜାହାଜର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ. ସିଆଇଏସ୍ଏଫ୍ର ଦୁଇଟି ନୂଆ ରିଜର୍ଭ ବାଟାଲିୟନ୍କୁ ଅନୁମୋଦନ କଲେ କେନ୍ଦ୍ର ସରକାର. ନୂଆଦିଲ୍ଲୀଠାରେ ଆସନ୍ତାକାଲି 25ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ. ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ବିଭିନ୍ନ ବିମାନ ବନ୍ଦରରେ ଫାଷ୍ଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲ୍ ପ୍ରୋଗ୍ରାମ୍ର କରିବେ ଶୁଭାରମ୍ଭ. ଏବଂ ରାଜକୋଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ ଜାରି. ଭାରତୀୟ ପ୍ରତିରକ୍ଷା ବାହିନୀ ଓ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ଦୃଢ଼ୀଭୂତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ନାଭାଲ ଡକ୍ୟାର୍ଡଠାରେ ଆଗଧାଡ଼ିର ତିନୋଟି ନୌ ଜାହାଜ ଆଇଏନ୍ଏସ୍ ସୁରଟ, ଆଇଏନ୍ଏସ୍ ନୀଲଗିର୍ ଏବଂ ଆଇଏନ୍ଏସ୍ ବାଗ୍ସିର୍କୁ ଲୋକାର୍ପଣ କରିଛନ୍ତି. ବିଶ୍ୱସ୍ତରୀୟ ପ୍ରତିରକ୍ଷା ନିର୍ମାଣ ଓ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱ ନେବାରେ ଏହି ଜାହାଜଗୁଡ଼ିକ ବେଶ୍ ସହାୟକ ହେବ. ଆଇଏନ୍ଏସ୍ ସୁରଟକୁ P-15B ଗାଇଡେଡ୍ ମିଜାଇଲ୍ ଡେଷ୍ଟ୍ରୟର ପ୍ରୋଜେକ୍ଟର ଚତୁର୍ଥ ତଥା ଶେଷ ଜାହାଜ ଭାବେ ବିବେଚନା କରାଯାଉଛି. ବିଶ୍ୱସ୍ତରରେ ସବୁଠାରୁ ଉନ୍ନତମାନର ଯୁଦ୍ଧ ଜାହାଜ ମଧ୍ୟରେ ଏହାର ର୍ୟାଙ୍କ୍ ରହିଛି. ସେହିପରି ଆଇଏନ୍ଏସ୍ ନୀଲଗିର୍ ହେଉଛି P-17A ଷ୍ଟିଲ୍ଥ ଫ୍ରିଗେଟ୍ ପ୍ରୋଜେକ୍ଟର ପ୍ରଥମ ଜାହାଜ. ଆଇଏନ୍ଏସ୍ ବାଗ୍ସିରି P-75 ସ୍କୋର୍ପିଅନ୍ ପ୍ରୋଜେକ୍ଟର ଷଷ୍ଠ ତଥା ଶେଷ ବୁଡ଼ାଜାହାଜ ଶ୍ରେଣୀର. ଏହାକୁ ବିଶ୍ୱର ଅତ୍ୟାଧୁନିକ ଡିଜେଲ୍ ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ଭାବେ ପରିଗଣିତ କରାଯାଉଛି. ଅତ୍ୟାଧୁନିକ ସାମରିକ ସୁବିଧା ଥିବା ନୀଲଗିରି ଓ ସୁରଟରୁ ଚେତକ, ALH, ସି କିଙ୍ଗ୍ ଏବଂ ନୂଆକରି ଅନ୍ତର୍ଭୁକ୍ତ ହୋଇଥିବା MH-60R ଭଳି ହେଲିକପ୍ଟରକୁ ଉଭୟ ଦିନ ଓ ରାତିରେ ପରିଚାଳନା କରିବାର ଦକ୍ଷତା ରଖିଛି. ଏଥିରେ ମହିଳା ଅଧିକାରୀ ଓ ନାବିକମାନଙ୍କର ଏକ ବଡ଼ ଟ୍ରୁପ୍କୁ ରଖାଯାଇଛି, ଯେଉଁଠାରେ ଜାହାଜ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ. ଏହି ତିନୋଟି ନୌ ଜାହାଜ ମୁମ୍ବାଇସ୍ଥିତ ମାଜଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରାଯାଇଛି. କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ସିଆଇଏସ୍ଏଫ୍ରେ ଦୁଇଟି ନୂଆ ରିଜର୍ଭ ବାଟାଲିୟନ୍କୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି, ଫଳରେ ବାଟାଲିୟନ୍ ସଂଖ୍ୟା 13ରୁ 15ରେ ପହଞ୍ଚିଛି. ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ନୂଆ ବାଟାଲିୟନ୍ରେ ପାଖାପାଖି 1025 ଜଣ କର୍ମଚାରୀ ରହିବେ ଓ ସେମାନଙ୍କୁ ତଦାରଖ କରିବା ପାଇଁ ବରିଷ୍ଠ କମାଣ୍ଡାଣ୍ଟ ସ୍ତରର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ. ସିଆଇଏସ୍ଏଫ୍ର ଚାହିଦାକୁ ଦୃଷ୍ଟିରେ ରଖାଯାଇ ଏଭଳି ନୂଆ ବାଟାଲିୟନ୍ ସୃଷ୍ଟି କରାଯାଇଛି. ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ପାଇଁ ଏଭଳି ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କର ଆବଶ୍ୟକତା ରହିଛି. ଉଚ୍ଚ ନିରାପତ୍ତା ସମ୍ପନ୍ନ ଜେଲ୍ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଶିଳ୍ପାନୁଷ୍ଠାନରେ ଏହି କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି. ଜବାହର ନବୋଦୟ ବିଦ୍ୟାଳୟ ପାଇଁ 25ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2023-24 ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ଉତ୍ସବରେ ପୌରୋହିତ୍ୟ କରିବେ। ଏହି ଅବସରରେ ପ୍ରତିଯୋଗିତାରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସେ ପୁରସ୍କାର ଦେବାର କାର୍ଯ୍ୟକ୍ରମ ରହିଛି। ଗତ 28 ବର୍ଷ ଧରି ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜବାହର ନବୋଦୟ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ପାଇଁ ଯୁବ ସଂସଦ ପ୍ରତିଯୋଗିତା ଆୟୋଜନ କରାଯାଇ ଆସୁଛି। ଏହି ପ୍ରତିଯୋଗିତାରେ ଦେଶର 8ଟି ଅଞ୍ଚଳର 80ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଉଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଚିନ୍ ଏବଂ ଅହମ୍ମଦାବାଦର ବିମାନ ବନ୍ଦରରେ ଫାଷ୍ଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲ୍ ପ୍ରୋଗ୍ରାମ୍ର ଶୁଭାରମ୍ଭ କରିବେ। ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଆପ୍ରବାସନ ସୁବିଧା ଯୋଗାଇ ଦେଇ ଅନ୍ତର୍ଜାତୀୟ ଭ୍ରମଣକୁ ସହଜ, ସୁଗମ ଓ ସୁରକ୍ଷିତ କରିବା ଦିଗରେ ଏହି ବ୍ୟବସ୍ଥା କାର୍ଯ୍ୟ କରିବ ବୋଲି କୁହାଯାଉଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭ୍ରମଣକାରୀମାନେ ସେମାନଙ୍କ ଅନ୍ଲାଇନ୍ ପଞ୍ଜୀକରଣ ମାଧ୍ୟମରେ ସେମାନଙ୍କର କାଗଜପତ୍ର ଦାଖଲ କରିପାରିବେ। ଏହି କାର୍ଯ୍ୟକ୍ରମ ପାଇଁ ଆବେଦନକାରୀ FTI.TTP.MHA.GOV.IN ମାଧ୍ୟମରେ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ, ଫଳରେ ବିମାନ ବନ୍ଦର ଦେଇ ଯିବାବେଳେ କିମ୍ବା ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ଦ୍ୱାରା ଆବେଦନକାରୀଙ୍କ ବାୟୋମେଟ୍ରିକ୍ ଡାଟା ସଂଗୃହୀତ ହୋଇପାରିବ। ଉଲ୍ଲେଖଯୋଗ୍ୟ, ଏଫ୍ଟିଆଇ ଟିଟିପି ବ୍ୟବସ୍ଥା ଦେଶର 21ଟି ବୃହତ୍ ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ। ଗତବର୍ଷ ଜୁନ୍ରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ Terminal 3ରେ ଏହି ବ୍ୟବସ୍ଥାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମେ ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଥିରୁଭାଲୁଭାର ଦିବସ ଅବସରରେ ବିଶିଷ୍ଟ ତାମିଲ କବି ଥିରୁଭାଲୁଭାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସେ କହିଛନ୍ତି, ଥିରୁଭାଲୁଭାରଙ୍କ କବିତା ତାମିଲ ସଂସ୍କୃତି ସହ ଦେଶର ଐତିହ୍ୟକୁ ପ୍ରତିଫଳିତ କରୁଛି। ଥିରୁଭାଲୁଭାରଙ୍କ ବାଣୀ ସତ୍ୟ, ଦୟା ଏବଂ ନ୍ୟାୟ ଉପରେ ଗୁରୁତ୍ୱ ଦେଇଆସିଛି। ତାଙ୍କର କାଳଜୟୀ କୃତି ତିରୁକୁରାଲ ବିଭିନ୍ନ ପ୍ରସଙ୍ଗରେ ଏକ ଅନ୍ତର୍ମୁଖୀ ଚେତନା ଜାଗ୍ରତ କରିବାରେ ସମଗ୍ର ଦେଶ ପାଇଁ ଆଲୋକବର୍ତ୍ତିକା ସାଜିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଯୋଗ ଦେଉଥିବା ବିଭିନ୍ନ ଭାରତୀୟ ଭାଷାଭାଷୀ ଶ୍ରଦ୍ଧାଳୁଙ୍କ ସହାୟତା ଲାଗି ଭାସିନୀ ମୋବାଇଲ୍ ଆପ୍ର ପ୍ରଚଳନ କରାଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଏହି ଆପ୍ ମାଧ୍ୟମରେ 11 ଭାଷାରେ ଶ୍ରଦ୍ଧାଳୁ ଭାଷାନ୍ତରଣ ସୁବିଧା ପାଇପାରୁଛନ୍ତି। ଶ୍ରଦ୍ଧାଳୁ ନିଜ ଭାଷା ବ୍ୟବହାର କରି ହଜିଯାଇଥିବା କିମ୍ବା ମିଳିଥିବା ଜିନିଷଗୁଡ଼ିକର ପଞ୍ଜୀକରଣ କରୁଛନ୍ତି। ସହଜ ଯୋଗାଯୋଗ ପାଇଁ ଆପ୍ ମାଧ୍ୟମରେ ରିୟଲ୍ ଟାଇମ୍ ଟେକ୍ସଟ କିମ୍ବା ଭଏସ୍ ଅନୁବାଦ ସୁବିଧା ରହିଛି। ପ୍ରଶ୍ନ ଏବଂ କିଓସ୍କୋ ନାଭିଗେସନ୍ ପାଇଁ ବହୁଭାଷୀ ଚାର୍ଟର ମଧ୍ୟ ସୁବିଧା ଏଥିରେ ପ୍ରଦାନ କରାଯାଇଛି। ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତା ପରିଚାଳିତ ଏହି ଆପ୍ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ସହାୟତା ପ୍ରଦାନ କରୁଛି। ଉତ୍ତରପ୍ରଦେଶ ପୁଲିସ୍ର 112 ଜରୁରୀକାଳୀନ ହେଲ୍ପଲାଇନ୍ ୟୁନିଟ୍ ସହ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ଶ୍ରଦ୍ଧାଳୁଙ୍କୁ ଏହି ଆପ୍ ଅତ୍ୟନ୍ତ ସହଯୋଗ ପ୍ରଦାନ କରୁଥିବା ଜଣାପଡ଼ିଛି। ଘନ କୁହୁଡ଼ି ଓ କମ୍ ଦୃଶ୍ୟମାନ ଯୋଗୁଁ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ ଏନ୍ସିଆର୍ରେ ବିମାନ ଚଳାଚଳ ଓ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ପାଣିପାଗ ବିଭାଗ IMD ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ 9 ଦିଲ୍ଲୀ ଅଞ୍ଚଳରେ ଦୃଶ୍ୟମାନ ଶୂନ ମିଟର ସ୍ତରକୁ ଆସିଯାଇଥିଲା, ଫଳରେ ସଫଦରଜଙ୍ଗ ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଲମ୍ରେ ବିମାନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି, ଫଳରେ 26 ବିମାନର ଉଡ଼ାଣରେ 4 ବିଳମ୍ବ ଘଟିଛି। ସେହିପରି ଘନ କୁହୁଡ଼ି ଯୋଗୁଁ ଖୁବ୍ ନିକଟ ଅଞ୍ଚଳ ଦୃଶ୍ୟମାନ ହେଉ ନଥିବାରୁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ଉଭୟ ବିମାନ ଓ ରେଳଯାତ୍ରୀମାନଙ୍କୁ ସଦ୍ୟସ୍ଥିତି ଜାଣିବା ଲାଗି ସଜାଗ ରହିବା ସକାଶେ ପରାମର୍ଶ ଦିଆଯାଇଛି। ଏନ୍ସିଆର୍ରେ ଘନ କୁହୁଡ଼ି ପରିଲକ୍ଷିତ ହେଉଥିବାରୁ IMD ସମ୍ପୃକ୍ତ ଅଞ୍ଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଆଜି ୟୁପି ରୁଦ୍ରସ୍ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଗୋନାସିକା ଦଳ ସୁରମା ହକି କ୍ଲବ୍କୁ 2-1 ଗୋଲ୍ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ମହିଳା ବର୍ଗରେ ଗତକାଲିର ମ୍ୟାଚ୍ରେ ଶାସ୍ତ୍ରୀ ରାହା ବେଙ୍ଗଲ ଟାଇଗର ବିଜୟୀ ହୋଇଛି। ରାଞ୍ଚିର ଜୟସିଂପାଲ ହକି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ଦିଲ୍ଲୀ ଏସ୍ଜି ପାଇପର୍ସକୁ 1-0 ଗୋଲ୍ରେ ପରାସ୍ତ କରିଛି। ପ୍ରତିଯୋଗିତାରେ ଏହି ପ୍ରଥମ ବିଜୟ ସହ ବେଙ୍ଗଲ ଟାଇଗର୍ସ 3 ହାସଲ କରିଛି। ତେବେ ଅନ୍ୟପକ୍ଷରେ ଦିଲ୍ଲୀ ଏସ୍ଜି ପାଇପର୍ସ ଖେଳିଥିବା 2 ମ୍ୟାଚ୍ରେ ପରାଜୟ ଯୋଗୁଁ ଏପର୍ଯ୍ୟନ୍ତ ପଏଣ୍ଟ ଖାତା ଖୋଲିବାରେ ବିଫଳ ହୋଇଛି। ଆଜି ଓଡ଼ିଶା ୱାରିୟର୍ସ ଏବଂ ସୁରମା ହକି କ୍ଲବ୍ ପରସ୍ପରକୁ ଭେଟିବେ। କ୍ରିକେଟ୍ ଭାରତ ଆୟର୍ଲାଣ୍ଡ ତିନିଟିକିଆ ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଅନୁଷ୍ଠିତ ହେଉଛି। ଗୁଜରାଟର ରାଜକୋଟଠାରେ ଚାଲିଥିବା ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ ଜାରି ରଖିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 39 ଓଭର 2 ବିନିମୟରେ 337 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ସ୍ମୃତି ମାନ୍ଧାନା 135 ରନ୍ ଓ ଆର୍ ଘୋଷ 69 ରନ୍ କରି ଆଉଟ୍ ହୋଇଛନ୍ତି। ପି ରାହୁଲ 118 ରନ୍ କରି ଅପରାଜିତ ଅଛନ୍ତି। ପ୍ରଥମ 2 ଯାକ ଦିନିକିଆ ଜିତି ଭାରତ ସିରିଜ୍ରେ 2-0 ଆଗୁଆ ରହିଛି। ପ୍ରଥମ ଦିନିକିଆକୁ ଭାରତ 6 ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଦିନିକିଆରେ ଆୟର୍ଲାଣ୍ଡକୁ 116 ରନ୍ରେ ପରାସ୍ତ କରିଥିଲା। ମୁମ୍ବାଇର ନାଭାଲ ଡକ୍ୟାର୍ଡରେ 3 ନୌ ଜାହାଜର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ସିଆଇଏସ୍ଏଫ୍ର 2 ନୂଆ ରିଜର୍ଭ ବାଟାଲିୟନ୍କୁ ଅନୁମୋଦନ କଲେ କେନ୍ଦ୍ର ସରକାର। ନୂଆଦିଲ୍ଲୀଠାରେ ଆସନ୍ତାକାଲି 25ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ। ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ବିଭିନ୍ନ ବିମାନ ବନ୍ଦରରେ ଫାଷ୍ଟ୍ରାକ୍ ଇମିଗ୍ରେସନ୍ ଟ୍ରଷ୍ଟେଡ୍ ଟ୍ରାଭେଲ୍ ପ୍ରୋଗ୍ରାମ୍ କରିବେ ଶୁଭାରମ୍ଭ। ଏବଂ ରାଜକୋଟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।